ଓଡ଼ିଶାକୁ ଏକ ସ୍ୱତନ୍ତ୍ର ପ୍ରଦେଶ କରି ଗଢ଼ି ତୋଳିବାରେ ଆମ ସମ୍ବାଦପତ୍ରର ଭୂମିକା ବେଶ୍ ଗୁରୁତ୍ୱପୂର୍ଣ୍ଣ ଥିଲା। ଯେତେବେଳେ ଭାଷା ହଜିବାକୁ ଆରମ୍ଭ କରିଥିଲା, ରାଜ୍ୟର ସୀମାରେଖା ନିର୍ଦ୍ଧାରିତ ହୋଇନଥିଲା, ସେତେବେଳେ ଓଡ଼ିଆ ଗଣମାଧ୍ୟମର ପ୍ରଚେଷ୍ଟା କାରଣରୁ ଆମ ରାଜ୍ୟ ପ୍ରଥମ ଭାଷାଭିତ୍ତିକ ରାଜ୍ୟ ହୋଇପାରିଥିଲା। ଏହାକୁ ନେଇ ଚାଲନ୍ତୁ ଶୁଣିବା ଆମର ସ୍ୱତନ୍ତ୍ର ଉପସ୍ଥାପନା, ଭାଷା ଆନ୍ଦୋଳନ ଏବଂ ଓଡ଼ିଆ ଗଣମାଧ୍ୟମ। ଓଡ଼ିଶା ପରାଧୀନ ହେଲା 1568 ମସିହାରେ। ଶେଷ ସ୍ୱାଧୀନ ରାଜା ଭାବେ ହାରିଲେ ଓ ପ୍ରାଣ ହରାଇଲେ ମୁକୁନ୍ଦ ହରିଚନ୍ଦନ, ପରେ ମୁସଲିମ ଓ ମରାଠାଙ୍କ ରାଜୁତି। ଶେଷକୁ 1803 ବ୍ରିଟିଶ ଅକ୍ତିଆର କଲେ ଓଡ଼ିଶା। ଚକ୍ରାନ୍ତ କରି ଓଡ଼ିଶାକୁ ମିଶାଇ ଦିଆଗଲା କଲିକତା, ମାନ୍ଦ୍ରାଜ ଓ ସେଣ୍ଟ୍ରାଲ ପ୍ରୋଭିନ୍ସରେ। ସେଇଠୁ ହଜିବା ଆରମ୍ଭ ହେଲା ଓଡ଼ିଆ ଭାଷା। 1896 ସମ୍ବଲପୁରରେ ହିନ୍ଦୀକୁ ସରକାରୀ ଭାଷାର ମାନ୍ୟତା ମିଳିଲା। ସେପଟେ ବଡ଼ ବଡ଼ ପଦବୀରେ ରହିଥିଲେ ବଙ୍ଗାଳୀ, ଓଡ଼ିଆ ଭାଷା ଉଠାଇବା ପାଇଁ ସେମାନେ ଜୋରଦାର ଲବି କଲେ। କ୍ରାନ୍ତିଚନ୍ଦ୍ର ଭଟ୍ଟାଚାର୍ଯ୍ୟଙ୍କ ପରି ଜଣେ ଶିକ୍ଷକ ତାହାରି ନିଚ୍ଛକ ଉଦାହରଣ। ସେପଟେ ବ୍ରହ୍ମପୁର ଇଲାକାରେ ଲୋକେ ତେଲୁଗୁ କହିଲେ। ଜାତିର ଭାଗ୍ୟରେ ଏମିତି ଏକ ବିପର୍ଯ୍ୟୟ ଆସିଲା ଯେଉଁଠି ଭାଷା ହଜିଲା, ପର ଅଧୀନରେ ରହି ଏ ଜାତିଟା ନିହାତି ହିନିମାନିଆ ହେଲା। ଉନବିଂଶ ଶତାବ୍ଦୀ ଶେଷ ବେଳକୁ ସାମାଜିକ ଓ ରାଜନୈତିକ ଚିତ୍ରରେ ଆସିଲା ଢେର ପରିବର୍ତ୍ତନ। ଅନେକ ପ୍ରକାଶନୀ ସେହି ସମୟରେ ବାହାରକୁ ଆସିଲେ, ଯେଉଁଗୁଡ଼ିକ ଓଡ଼ିଆ ଜାତିର ପ୍ରାଣରେ ଉନ୍ମାଦନା ଭରିବାରେ ବିଶେଷ ସହାୟକ ହେଲେ। ଯଦି ମୋଟ ଉପରେ ଆମେ ସ୍ୱାଧୀନତା ପୂର୍ବବର୍ତ୍ତୀ ସମୟରେ ଜାତୀୟ ଗଣମାଧ୍ୟମର ଭୂମିକା ଦେଖିବା, ତେବେ ସେମାନେ ଯୋଡ଼ାଏ କାମ ନିଖୁଣ ଢଙ୍ଗରେ କରିଛନ୍ତି। ପ୍ରଥମଟି ହେଉଛି ଜାତୀୟତା ଆନ୍ଦୋଳନକୁ ଭରପୁର ସମର୍ଥନ ଏବଂ ଦ୍ୱିତୀୟଟି ହେଉଛି ସମାଜ ସଂସ୍କାରରେ ଭୂମିକା। ଓଡ଼ିଶାରେ କିନ୍ତୁ ଓଡ଼ିଆ ଗଣମାଧ୍ୟମ ଆଉ ଏକ ଗୁରୁତ୍ୱପୂର୍ଣ୍ଣ ଭୂମିକା ନିଭେଇଥିଲା। ଓଡ଼ିଆ ଭାଷାଭାଷୀ ଇଲାକାକୁ ଏକାଠି କରି ସ୍ୱତନ୍ତ୍ର ଓଡ଼ିଶା ପ୍ରଦେଶ ଗଠନ ଦିଗରେ ପ୍ରାଣାନ୍ତକ ଉଦ୍ୟମ କରିଥିଲା। ଇତିହାସକୁ ଦେଖିଲେ ପ୍ରଥମରୁ ଦୁଇଟି ପ୍ରସଙ୍ଗ ଓଡ଼ିଆ ଖବରକାଗଜ ସଂସାର ଗଢ଼ିବାରେ ପରୋକ୍ଷରେ ସାହାଯ୍ୟ କରିଥିଲା। 1835 ଲର୍ଡର୍ ମ୍ୟାକ୍ସୁଲେଙ୍କ ଶିକ୍ଷାନୀତି ଅନୁସାରେ ପାଠ୍ୟପୁସ୍ତକ ଛପାଇବା ଦରକାର ପଡ଼ିଲା। ଯଦିଓ ମିଶନାରୀ ଛପା ଅଧିକ ହେଲା, ତେବେ ମଧ୍ୟ ଏହା ଓଡ଼ିଶାରେ ଛାପା ପ୍ରକ୍ରିୟା ପାଇଁ ସୁଯୋଗ ସୃଷ୍ଟି କଲା। 1837 କଟକ ମିଶନ ପ୍ରେସ୍ ଦି ନ୍ୟୁ ଟେଷ୍ଟାମେଣ୍ଟ ଛାପିଥିଲା। ଦ୍ୱିତୀୟଟି 1839 ଓଡ଼ିଆକୁ ଅଦାଲତୀ ଭାଷା ଭାବେ ଗ୍ରହଣ କରାଗଲା। କଟକ ମିଶନ ପ୍ରେସ୍ ପ୍ରତିଷ୍ଠା ହେବାର 27 ପରେ ସ୍ଥାନୀୟ ଜନସାଧାରଣଙ୍କ ସହଯୋଗରେ 1864 ମସିହାରେ କଟକରେ ପ୍ରତିଷ୍ଠା କରାଗଲା କଟକ ପ୍ରିଣ୍ଟିଂ କମ୍ପାନୀ। ଏହା ଥିଲା ଓଡ଼ିଶାର ଦ୍ୱିତୀୟ ପ୍ରେସ୍ ବା ମୁଦ୍ରଣ ଯନ୍ତ୍ରାଳୟ। ଏହାର 4 ପରେ ଓଡ଼ିଶାର ତୃତୀୟ ପ୍ରେସ୍ ଉତ୍କଳ ପ୍ରିଣ୍ଟିଂ କମ୍ପାନୀ ଫକୀରମୋହନ ସେନାପତି ପ୍ରତିଷ୍ଠା କଲେ। ଓଡ଼ିଆ ସାହିତ୍ୟ ଓ ସାମ୍ବାଦିକତାର ବିକାଶରେ ଏ ଦୁଇଟି ପ୍ରେସ୍ ଅତ୍ୟନ୍ତ ଗୁରୁତ୍ୱପୂର୍ଣ୍ଣ ଭୂମିକା ନିର୍ବାହ କରିଥିଲେ। ଯଦିଓ କୁଜିବରପତ୍ରକୁ ଅନେକ ଓଡ଼ିଶାର ପ୍ରଥମ ସମ୍ବାଦପତ୍ରର ମାନ୍ୟତା ଦିଅନ୍ତି, ତେବେ ପ୍ରକୃତ ଅର୍ଥରେ ଓଡ଼ିଆ ଭାଷାର ପ୍ରଥମ ଖବରକାଗଜ ହେଉଛି ଉତ୍କଳ ଦୀପିକା। ଉତ୍କଳ ଦୀପିକା ଓଡ଼ିଶାର ସାମାଜିକ ଓ ରାଜନୈତିକ ଚିତ୍ରରେ ପ୍ରମୁଖ ଭୂମିକା ନିଭେଇଥିଲା। ଯେବେ ଓଡ଼ିଶା ଭୋକ ଓ ଯନ୍ତ୍ରଣା ଦାଉରେ ଆଉଟୁ ପାଉଟୁ ହେଉଥିଲା, ସେହି ସମୟରେ 1866 ମସିହା ଅଗଷ୍ଟ 4 ପ୍ରକାଶ ପାଇଥିଲା ଏହି ଖବରକାଗଜଟି। ଓଡ଼ିଆ ଭାଷାଭାଷୀ ଇଲାକାକୁ ଏକ କରିବା ଏବଂ ଭାଷାର ବିକାଶ ଦିଗରେ ଉତ୍କଳ ଦୀପିକା ଯେଉଁ କାର୍ଯ୍ୟ କରିଥିଲା, ତାହା ଅନ୍ୟ ପରବର୍ତ୍ତୀ ଖବରକାଗଜ ପାଇଁ ମାନଦଣ୍ଡ ଭାବେ ଉଭା ହୋଇଥିଲା। ଓଡ଼ିଆଙ୍କ ସ୍ୱାର୍ଥକୁ ସବୁଠାରୁ ଅଧିକ ଜଗିଥିଲା ଏହି କାଗଜଟି। 1920 ବେଳକୁ ଓଡ଼ିଶା ଏକତ୍ରୀକରଣ ଆନ୍ଦୋଳନ ଚରମରେ ପହଞ୍ଚିଥିଲା। 1920 ମେ 8 ଉତ୍କଳ ଦୀପିକା ଲେଖିଥିଲା, ବର୍ଷ ବର୍ଷ ଧରି ଏହି ବିଷୟକୁ ନେଇ ଓଡ଼ିଆମାନେ ଆନ୍ଦୋଳନ କରୁଛନ୍ତି, ହେଲେ ଏହାର ପରିଣାମ ସରକାର କ'ଣ ଦେଉଛନ୍ତି। ଉତ୍କଳ ଦୀପିକା ଲେଖିଥିଲା, ଆସାମ ଗୋଟିଏ ଛୋଟ ରାଜ୍ୟ ହେଲେ ସେଠାକାର ଲୋକଙ୍କୁ ସମ୍ମାନ ଜଣାଇ ସରକାର ବେଙ୍ଗଲର ଜିଲ୍ଲା ନେଇ ସେଥିରେ ମିଶାଇଲେ, ଆଉ ଏଠି ଭାଗ ଭାଗ ହୋଇପଡ଼ିଥିବା ଓଡ଼ିଆ ଏକାଠି ହେବାକୁ ଚାହୁଁଥିଲେ ବି କେହି ତାଙ୍କ କଥା ଶୁଣୁନାହାନ୍ତି। କନିକା ରାଜା ସାହେବ ସେଣ୍ଟ୍ରାଲ କାଉନସିଲରେ ଓଡ଼ିଆ ଭାଷାଭାଷୀ ଅଞ୍ଚଳର ଏକତ୍ରୀକରଣ ପାଇଁ ଯେଉଁ ପ୍ରସ୍ତାବ ଦେଇଥିଲେ ତାହା ବିସ୍ତୃତ ଭାବେ March 6, 1920 ପ୍ରକାଶ ପାଇଥିଲା। ସେମିତି 19 February 1927 ପଣ୍ଡିତ ନୀଳକଣ୍ଠ ଦାସ ଓଡ଼ିଶା ଏକାଠି ନହେବା ଯାଏଁ ଥୟ ନାହିଁ ବୋଲି ସେଣ୍ଟ୍ରାଲ କାଉନସିଲରେ ରଖିଥିବା ବକ୍ତବ୍ୟ ବିସ୍ତୃତ ଭାବେ ପ୍ରକାଶିତ ହୋଇଥିଲା। ଦେଓଗଡ଼ରୁ ପ୍ରକାଶିତ ସମ୍ବଲପୁର ହିତୈଷିଣୀର ପ୍ରଭାବ ଜନମାନସ ଉପରେ ବେଶ୍ ଅଧିକ ଥିଲା। ଏହା ଥିଲା ପଶ୍ଚିମ ଓଡ଼ିଶାରୁ ପ୍ରକାଶିତ ପ୍ରଥମ ଖବରକାଗଜ। 34 ବର୍ଷର ପ୍ରକାଶନ କାଳ ମଧ୍ୟରେ ସମ୍ବଲପୁର ହିତୈଷିଣୀ ଅନେକ ଗୁରୁତ୍ୱପୂର୍ଣ୍ଣ କାର୍ଯ୍ୟ କରିଥିଲା। ସମ୍ବଲପୁରରେ ହିନ୍ଦୀ ବଦଳରେ ଓଡ଼ିଆ ଭାଷାରେ ସରକାରୀ କାର୍ଯ୍ୟ କରିବାରେ ଏହାର ଅବଦାନ ବେଶ୍ ଅଧିକ। ବ୍ରିଟିଶ ଶାସନ କାଳରେ ସମ୍ବଲପୁର ଓଡ଼ିଶାରୁ ବିଚ୍ଛିନ୍ନ ହୋଇ ଛୋଟ ନାଗପୁର ସହିତ ପ୍ରଶାସନିକ ସୂତ୍ରରେ ସଂଯୁକ୍ତ ଥିଲା। 1896 January 1 ସେଠାରେ ଓଡ଼ିଆ ବଦଳରେ ହିନ୍ଦୀ ଭାଷା ପ୍ରଚଳନ ପାଇଁ ଆଦେଶ ଜାରି ହୋଇଥିଲା। ଏହାର ତୀବ୍ର ବିରୋଧ କରିଥିଲା ସମ୍ବଲପୁର ହିତୈଷିଣୀ। ଫଳସ୍ୱରୂପ 1903 January 1 ହିନ୍ଦୀ ବଦଳରେ ପୁଣି ଓଡ଼ିଆ ପ୍ରଚଳନ ହୋଇଥିଲା। 1913 ଓଡ଼ିଶାରେ ନୂଆ ସାମ୍ବାଦିକତାର ଆଦ୍ୟ ପର୍ବ ଆରମ୍ଭ ହେଲା। ଶଶିଭୂଷଣ ରଥ ଏହାର ନେତୃତ୍ୱ ନେଇଥିଲେ। 13 April 1913 ବ୍ରହ୍ମପୁରରୁ ଆଶା ପ୍ରକାଶନ ସେ ଆରମ୍ଭ କରିଥିଲେ। ଓଡ଼ିଆ ଭାଷାଭାଷୀ ଅଞ୍ଚଳ ସହିତ ମିଶିବା ପାଇଁ ଗଞ୍ଜାମ ଲୋକଙ୍କ ଲଢ଼େଇ ଏବଂ ସ୍ୱତନ୍ତ୍ର ଓଡ଼ିଶା ପ୍ରଦେଶ ଗଠନ ଦାବିକୁ ଏହା ନୂଆ ଦିଶା ଦେଇଥିଲା। ସମୃଦ୍ଧ ଲେଖା ଗୋପବନ୍ଧୁ ନୀଳକଣ୍ଠ ଗୋଦାବରିଶ ଗୋପାଳ ପ୍ରହରାଜଙ୍କ ପରି ପ୍ରସିଦ୍ଧ ବ୍ୟକ୍ତିମାନଙ୍କ ମତ ଏବଂ ଓଡ଼ିଶାର ସ୍ୱାର୍ଥ ପାଇଁ ଲଢ଼େଇ କ୍ରମଶଃ ସାପ୍ତାହିକ ଆଶାକୁ ଓଡ଼ିଶାର ଏକତ୍ରୀକରଣ ଦିଗରେ ସବୁଠାରୁ ଫଳପ୍ରଦ ଅସ୍ତ୍ର ଭାବେ ଗଢ଼ି ତୋଳିଥିଲା। ସାପ୍ତାହିକ ଆଶା 1928 ଦୈନିକ ଆଶାରେ ପରିଣତ ହୋଇଥିଲା। ଏବେ ଆସିବା ମେଦିନୀ ବାନ୍ଧବ ପାଖକୁ। ଏହି ପ୍ରକାଶନ ବିଷୟରେ ଓଡ଼ିଶାରେ ବିଶେଷ ଚର୍ଚ୍ଚା ହୋଇନାହିଁ କହିଲେ ଚଳେ। 1931 ବେଳକୁ ଓଡ଼ିଆ କହୁଥିବା ପଶ୍ଚିମବଙ୍ଗର ମେଦିନାପୁର ବିହାରର ସିଂହଭୂମି ପ୍ରଭୃତି ଅଞ୍ଚଳରେ ଓଡ଼ିଶା ସହିତ ମିଶିବା ପାଇଁ ଜନଜାଗରଣ ସୃଷ୍ଟି ହେଲା। ଗୋଦାବରିଶ ମହାପାତ୍ର 1931 ଏହି ଅଭିଯାନକୁ ବିଶେଷ ସମର୍ଥନ ଜଣାଇଲେ। ତା ପୂର୍ବରୁ 1915 ମେଦିନୀ ବାନ୍ଧବର ପ୍ରକାଶନ ଆରମ୍ଭ ହୋଇଥିଲା। ଓଡ଼ିଆ ଭାଷାଭାଷୀ ଲୋକଙ୍କ ମନରେ ଏକାଠି ହେବାର ଭାବନା ଭରିବାରେ ଏହା ବିଶେଷ ସହାୟକ ହୋଇଥିଲା। ପଣ୍ଡିତ ଗୋପବନ୍ଧୁ ଦାସଙ୍କ ସମାଜ ଓ ଡକ୍ଟର ହରେକୃଷ୍ଣ ମହତାବଙ୍କ ପ୍ରଜାତନ୍ତ୍ର ପୁରୁଣା ମୂଳଦୁଆକୁ ଆଧାର କରି ନମ ଉନ୍ମାଦ ଲୋକଙ୍କ ମନରେ ଭରିଥିଲେ, ଏକାଠି ହେବାର ସ୍ୱପ୍ନରେ ବିଭୋର କରିଥିଲେ। ପ୍ରଜାତନ୍ତ୍ର ସହିତ ଜଡ଼ିତ ଜାତୀୟ କବି ବୀରକିଶୋର ଓଡ଼ିଆଙ୍କ ମନରେ ଦେଶପ୍ରେମର ମଞ୍ଜି ବୁଣିଥିଲେ। ଶେଷକୁ 1936 April 1 ପ୍ରଥମ ଭାଷାଭିତ୍ତିକ ରାଜ୍ୟ ଭାବେ ଓଡ଼ିଶା ମାନ୍ୟତା ପାଇଲା। ହଜାର ହଜାର ଲୋକଙ୍କ ବର୍ଷ ବର୍ଷର ଦୀର୍ଘ ସଂଗ୍ରାମ ସାକାର ରୂପ ନେଲା। ଏବେ ଆସିବା ସ୍ୱାଧୀନତା ପରବର୍ତ୍ତୀ ସମୟକୁ। ଥରେ ମୂଳଦୁଆ ପଡ଼ିଗଲେ ତେଣିକି ଛିଡ଼ା ହେବା ପାଇଁ କିଛି ଅସୁବିଧା ନାହିଁ। ସ୍ୱାଧୀନତା ପୂର୍ବବର୍ତ୍ତୀ ଖବରକାଗଜ ଜାତୀୟତାର ଯେଉଁ ମାନଦଣ୍ଡ ଛାଡ଼ି ଯାଇଥିଲେ ତାହା ସ୍ୱାଧୀନତା ଆସିବା ପରେ ଧିମେଇ ଗଲା। ପ୍ରସିଦ୍ଧ ସାହିତ୍ୟିକ ସୁରେନ୍ଦ୍ର ମହାନ୍ତିଙ୍କ ସମ୍ପାଦନାରେ କଳିଙ୍ଗ କିଛିଟା ଚମକ ଦେଖାଇଥିଲା। ସବୁ ଭିତରେ ମହତାବଙ୍କ ସ୍ତମ୍ଭ ଗାଁ ମଜଲିସ୍ ନିଚ୍ଛକ ଓଡ଼ିଆର ପରିଚୟ ଥିଲା ଏବଂ ଭାଷାର ବିକାଶରେ ବି ସାହାଯ୍ୟ କରିଥିଲା। ଧରିତ୍ରୀ ବି ସେଇ ରାସ୍ତାରେ ଯାଇଥିଲା। 80 ଦଶକରେ ପରିବର୍ତ୍ତନର ସୁଅ ଆସିଲା, ସମ୍ବାଦ ପ୍ରକାଶିତ ହେଲା। ଭାଷାର ସୁରକ୍ଷା ଓ ବିକାଶ ଦିଗରେ ସମ୍ବାଦର ଭୂମିକା ସବୁଦିନେ ସ୍ମରଣୀୟ। ଆମ ଓଡ଼ିଶା ଅନୁଷ୍ଠାନ ତାହାରି ଉଦାହରଣ। ନୂଆ ଶତାବ୍ଦୀ ସାଙ୍ଗରେ ଆସିଥିବା ଖବରକାଗଜ ଭାଷା ସୁରକ୍ଷା ଦିଗରେ ବେଶୀ କିଛି କାମ କଲେନି। ଓଲଟା ଇଂରାଜୀ ଶବ୍ଦ ମିଶାଇ ଦେଇ ଓଡ଼ିଆ ଭାଷାକୁ କେମିତି କିଟିମିଟିଆ କରିପକାଇଲେ। ସାଟେଲାଇଟ୍ ଚ୍ୟାନେଲ ବିପ୍ଳବ ସମୟରେ ଓଡ଼ିଆ ଭାଷାରେ ଟେଲିଭିଜନରେ ଇଂରାଜୀ କହିବା ଯେମିତି ଧାରାରେ ପଡ଼ିଗଲାଣି, ସେଇ ଧାରା ଯୁବପିଢ଼ିଙ୍କୁ ଡେଉଁଛି। ରାସ୍ତାଘାଟ, ପାନ ଦୋକାନ, ପାର୍କରେ ଯୁବପିଢ଼ି କେମିତି ଗୋଟେ ବିକଟ ଓଡ଼ିଆ କହୁଛନ୍ତି, ହେଲେ ଗଣମାଧ୍ୟମରେ ତାର ପ୍ରତିବାଦ ଦେଖିବାଟା ଏବେ କ୍ୱଚିତ୍। ଶାସ୍ତ୍ରୀୟ ମର୍ଯ୍ୟାଦା ପାଇଲେ ବି ଭାଷାଟି କେମିତି ଗୋଟେ ବିକୃତ ରୂପ ଧାରଣ କଲାଣି।